ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ 25 ଲକ୍ଷ ଏଲ୍ପିଜି ସଂଯୋଗୀକରଣ ଲାଗି ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର ସରକାର। ପିଏମ୍ ସ୍ୱନିଧି ଯୋଜନାରେ ଅସଂଗଠିତ କ୍ଷେତ୍ରକୁ ସୁଦୃଢ଼ କରିଛନ୍ତି କେନ୍ଦ୍ର ସରକାର। ଆଜି ପାଳନ କରାଯାଉଛି 10ମ ଜାତୀୟ ଆୟୁର୍ବେଦ ଦିବସ। ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଏଥିରେ ହିନ୍ଦୀ ଚଳଚ୍ଚିତ୍ର 12th Fail'କୁ ସର୍ବୋତ୍ତମ ଫିଚର ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟପକ୍ଷରେ ହିନ୍ଦୀ ଚଳଚ୍ଚିତ୍ର କଥାଲ ଏ ଜ୍ୟାକ୍ ଫ୍ରୁଟ୍ ମିଷ୍ଟ୍ରିକୁ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ଯବାନ ପାଇଁ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମାସେଙ୍କୁ 12th Fail ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ। ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ 2023 ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ। ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ସର୍ବୋତ୍ତମ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଅଣ ଫିଚର ଫିଲ୍ମ ବର୍ଗରେ ସୌମ୍ୟଜିତ ଘୋଷ ଦସ୍ତିଦାରଙ୍କ ନିର୍ଦ୍ଦେଶିତ ଫ୍ଲାୱାରିଂ ମ୍ୟାନ୍ ଚଳଚ୍ଚିତ୍ର ସର୍ବୋତ୍ତମ ଅଣ ଫିଚର ଫିଲ୍ମ ପୁରସ୍କାର ପାଇବ। ଘୋଷଣା ଅନୁଯାୟୀ ହିନ୍ଦୀ ଚଳଚ୍ଚିତ୍ର ରକିୟର ରାନୀ କି ପ୍ରେମ କାହାନୀ ଚଳଚ୍ଚିତ୍ରକୁ ସୁସ୍ଥ ମନୋରଞ୍ଜନ ପାଇଁ ସର୍ବୋତ୍ତମ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଛି। ସେହିପରି ଶାମ ବାହାଦୁରଙ୍କୁ ସାମାଜିକ ଏବଂ ପରିବେଶଗତ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ସର୍ବୋତ୍ତମ ଫିଚର ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଆଞ୍ଚଳିକ ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ 25 ଲକ୍ଷ ରନ୍ଧନ ଗ୍ୟାସ୍ ସଂଯୋଗ ଦେବା ଲାଗି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନବରାତ୍ରିର ପ୍ରଥମ ଦିନରେ ମହିଳା ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ କେବଳ ପବିତ୍ର ନବରାତ୍ରିରେ ଆନନ୍ଦ ଦେଉନାହିଁ, ବରଂ ଦେଶର ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଏହି ଅତିରିକ୍ତ 25 ଲକ୍ଷ ଏଲ୍ପିଜି ସଂଯୋଗୀକରଣ ପାଇଁ 676 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାର ପ୍ରତି ସଂଯୋଗ ପାଇଁ ଜମା ସ୍ୱରୂପ 2050 ଟଙ୍କା ହିସାବରେ 512 କୋଟି ଟଙ୍କା, ଏଲ୍ପିଜି ସିଲିଣ୍ଡର ପାଇଁ 160 କୋଟି ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ 3,50,000 କୋଟି ଟଙ୍କା ବ୍ୟୟ କରିବେ। ନୂତନ ଏଲ୍ପିଜି ଆବଣ୍ଟନ ସହ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଏଲ୍ପିଜି ସଂଯୋଗ ସଂଖ୍ୟା 10,58,00,000 ଅତିକ୍ରମ କରିବ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଆହୁରି ସୁଦୃଢ଼ କରିବ।
उज्ज्वला कनेक्शन मिलेंगे। ये योजना 2016 में जिसकी शुरुआत हुई थी उसमें 10 करोड़ 30 लाख ऑलरेडी थे। अभी मिलके मुझे लगता है ये 10 करोड़ 60 लाख तक चले जाएंगे। अलग अलग वर्गों से डिमांड थी कि उज्ज्वला कनेक्शन बढ़ने चाहिए, तो मुझे बहुत ही खुशी है कि इस शुभ अवसर पर ये एडिशनल बेनिफिट हमारी बहनों को मिलेगा।
ଦେଶରେ ଗତକାଲିଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ ଜନସାଧାରଣ ଲାଭ ପାଇବା ଆରମ୍ଭ କରିଛନ୍ତି। ନୂଆ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ଟିକସ ବ୍ୟବସ୍ଥାକୁ ହ୍ରାସ କରି ମାତ୍ର 5-18% ମଧ୍ୟରେ ସୀମିତ ରଖିଛନ୍ତି। ଏହି ସଂସ୍କାର ଫଳରେ ଦେଶର ନାଗରିକମାନେ ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ସିଧାସଳଖ ଲାଭ ପାଇପାରିବେ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଟିକସ ହ୍ରାସ କରିଥିବା ବେଳେ ବୟନଶିଳ୍ପ କ୍ଷେତ୍ରକୁ ଟିକସ ବୋଝରୁ ମୁକ୍ତି ଦେବା ଲାଗି ମନୁଷ୍ୟକୃତ ଫାଇବର ଉପରେ ଜିଏସ୍ଟି ହାର 15%-5% ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ ସୂତା ଉପରେ ଜିଏସ୍ଟି ହାର 12-5% କମ୍ କରାଯାଇଛି। ଏହି ନିଷ୍ପତ୍ତି ସିଧାସଳଖ ଦେଶର ବୟନଶିଳ୍ପ କ୍ଷେତ୍ରକୁ ଲୋକାଭିମୁଖୀ କରିବ। ଅନ୍ୟପକ୍ଷରେ ଖେଳନା ଶିଳ୍ପକୁ ଲାଭ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଖେଳନା ଏବଂ କ୍ରୀଡ଼ା ସାମଗ୍ରୀ ଉପରେ ଜିଏସ୍ଟି ହାର 12%-5% ହ୍ରାସ କରିଛନ୍ତି, ଯାହାଫଳରେ ସବୁ ବର୍ଗର ଲୋକେ ଖେଳନା କ୍ରୟ କରିପାରିବେ ଏବଂ ଏହାଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ର ସଶକ୍ତ ହୋଇପାରିବ। ବିଭିନ୍ନ ଖେଳନା କମ୍ପାନୀଗୁଡ଼ିକ ପକ୍ଷରୁ ଜିଏସ୍ଟି ପରିଷଦର ନିଷ୍ପଭିକୁ ସ୍ୱାଗତ କରାଯାଇଛି। ଜିଏସ୍ଟି ହାର ହ୍ରାସ କରାଯିବା ପରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ହ୍ରାସ ପାଇବା ସହ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ଲୋକେ ଏହାର ସୁଫଳ ପାଇବେ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ମାଧ୍ୟମରେ କିଭଳି ଅସଂଗଠିତ କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ଯଦି ଆପଣଙ୍କ ପାଖରେ ବନ୍ଧକ ଭାବରେ ଦେବାକୁ କିଛି ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ମୋଦି ଆପଣଙ୍କର ଗ୍ୟାରେଣ୍ଟି ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ପ୍ରଧାନମନ୍ତ୍ରୀ ସ୍ୱନିଧିର ହିତାଧିକାରୀଙ୍କୁ ସମ୍ବୋଧନ କରି ଏଭଳି ପ୍ରତିଶ୍ରୁତି ଦେଇଥିଲେ।
ପିଏମ୍ ସ୍ୱନିଧି ଯୋଜନା ମୋଦି କି ଐସି ହି ଗ୍ୟାରେଣ୍ଟି ହୈ ଜୋ ଆଜ ରେହଡି ପଟ୍ରି ଠେଲେ ଐସେ ଛୋଟେ ଛୋଟେ କାମ କରନେ ୱାଲେ ଲାଖୋଁ ପରିବାରୋଁ କା ସମ୍ବଲ ବନି ହୈ। मोदी ने तय किया कि इनको बैंकों से सस्ता ऋण मिले और मोदी की गारंटी पर लोन मिले। पीएम स्वनिधि इसके तहत पहली बार जब आप लोन लेने जाते हैं तो 10,000 रुपया देते हैं, अगर आप उसको समय पर चुकाते हैं तो बैंक खुद आपको 20,000 की ऑफर करता है।
ଦେଶର ଜିଡିପିର ପ୍ରାୟ 45% ଅବଦାନ ସହିତ ଅଣସଂଗଠିତ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାକଡ଼ରେ ବିକ୍ରି କରି ଗୁଜରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥା ସମେତ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ କ୍ୟାସ୍ବ୍ୟାକ୍ ବ୍ୟବସ୍ଥା କରିଛନ୍ତି। COVID-19 ମହାମାରୀ ଦ୍ୱାରା ପ୍ରଭାବିତ ରାସ୍ତାକଡ଼ର ବିକ୍ରେତାଙ୍କୁ ସାହାଯ୍ୟ କରିବା ପାଇଁ 2020 ଜୁନ୍ ମାସରୁ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ ଏବଂ ଏହାକୁ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଲାଭ ପାଇଥିବା ଜଣେ ହିତାଧିକାରୀ କହିଛନ୍ତି,
କପଡ଼ା କାମ କରତା ହୁଁ ତୋ ବାକି ମେରେ କୋ ପତା ଚଲା ଥା କି ମୋଦି କି ତରଫ ସେ ସ୍କିମ ଆଇ ହୈ 10,000 ରୁପିଆ ଲୋନ କି କାମ କେ ବଢ଼ୋତରୀ କେ ଲିଏ। ତୋ ମେରେ ଇକୋ ବ୍ୟାଙ୍କ ମେ ଗିଆ ତୋ ମେରେ ବାତ କିଆ ତୋ ଉନ୍ହେ ବହୁତ ଆସାନୀ ସେ ଲୋନ ଦେ ଦିଆ ମେରେ କୋ ମେରେ କାମ ମେ ଲଗାୟା କାମ ବଢ଼ୋତରୀ ହୋ ରହା ହୈ। ବାକି ମୋଦି ତରଫ ଜୀ କେ ଅଚ୍ଛା ଅଚ୍ଛା ବହୁତ ବହୁତ ଧନ୍ୟବାଦ ହୈ। ଔର ଭି ଆଗେ କୋଈ ସ୍କିମ ନିକଲେଗା।
ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଇ ଶ୍ରମ ନାମକ ପୋର୍ଟାଲ ଆରମ୍ଭ କରିଛନ୍ତି, ଯେଉଁଥିରେ ପଞ୍ଜିକୃତ ହେବା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଭଳି ପେନ୍ସନ୍ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର 50% ଅବଦାନ ଦେଇଥାନ୍ତି। ଏହାଛଡ଼ା ବିଭିନ୍ନ ସମୟରେ ଶ୍ରମିକଙ୍କୁ ତାଲିମ ଦିଆଯାଇ ବିଭିନ୍ନ କାର୍ଯ୍ୟ ନିମନ୍ତେ ସେମାନେ ଯେଭଳି ଯୋଗ୍ୟ ହୋଇପାରିବେ କେନ୍ଦ୍ର ସରକାର ମଧ୍ୟ ସେ ଦାୟିତ୍ୱ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁମଳ ରଞ୍ଜନ।
ଆଜି 10ମ ଜାତୀୟ ଆୟୁର୍ବେଦିକ ଦିବସ ପାଳନ କରାଯାଉଛି। ଗୋଆର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନରେ ପାରମ୍ପରିକ ଭାରତୀୟ ଔଷଧର ପ୍ରଚାର ପ୍ରସାର ପାଇଁ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଉଦ୍ଘାଟନ କରିବେ। ଚଳିତ ବର୍ଷ ଆୟୁର୍ବେଦ ଦିବସର ବାର୍ତ୍ତା ରହିଛି, ଲୋକଙ୍କ ପାଇଁ ଆୟୁର୍ବେଦ, ପୃଥିବୀ ପାଇଁ ଆୟୁର୍ବେଦ। ଆୟୁର୍ବେଦର ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସ୍ଥାୟିତ୍ୱ ପ୍ରତି ଏହାର ଅବଦାନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜାତୀୟ ଧନ୍ୱନ୍ତରୀ ଆୟୁର୍ବେଦ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଗୋଆ ଡାକ୍ତରଖାନାରେ ଅନେକଗୁଡ଼ିଏ ବ୍ୟବସ୍ଥାର ଉଦ୍ଘାଟନ କରାଯିବ ବୋଲି ଜଣାପଡ଼ିଛି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି Super 4 ପର୍ଯ୍ୟାୟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8ଟାରେ ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତ 21 ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ Super 4 ପର୍ଯ୍ୟାୟର ଏକ ମ୍ୟାଚ୍ରେ ଭାରତ 6 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ Super 4 ପର୍ଯ୍ୟାୟରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ 25 ଲକ୍ଷ LPG ସଂଯୋଗୀକରଣ ଲାଗି ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର ସରକାର। ପିଏମ୍ ସ୍ୱନିଧି ଯୋଜନାରେ ଅସଂଗଠିତ କ୍ଷେତ୍ରକୁ ସୁଦୃଢ଼ କରିଛନ୍ତି କେନ୍ଦ୍ର ସରକାର। ଆଜି ପାଳନ କରାଯାଉଛି 10ମ ଜାତୀୟ ଆୟୁର୍ବେଦ ଦିବସ ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ Super 4 ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।